से अभुला दिन तो हृदय रे दिने थिला मो पाई प्रेम दिने न देखिले मते कांदु थिलु तू मो मन आकाश रे तू थिलु लो जन्म केमिति भूलिबि से अभुला दिन तो हृदय रे दिने थिला मो पाई प्रेम दिने न देखिले मते कांदु थिलु तू मो मन आकाश रे तू थिलु लो जन्म मो भल पाई बारे थिला कोठि उणा तो हृदय रे भरी गला मो पाई घृणा तू आउ कहा हाथ धरी चलिबु बोली मो मन को भाभी देलु माटी खेलना तो प्रेम रे थिला प्रिया एते छलना मो छाती चीरी मन नहीं करी लो चुना तो हृदय को मंदिर टे भाभी थिली मो जानी गली तू गोटे हृदय हीना ते भलो पाइली तू एमिति बदली जीवु भाभी न थिली तो प्रेम रे पागल एते काही की हेली तू अधा बाटे एका करी गलु लो चले ए दुनिया को भूली तते भलो पाइली तू एमिति बदली जीवु भाभी न थिली तो प्रेम रे पागल एते काही की हेली तू अधा बाटे एका करे गलु लो चले तू एते बेईमानी प्रिया केमिति हेलु तो स्वार्थ सरी गला बोली भूली तू गलु तू नुआ साथी टीए पाए हसु चुसीना मु जलु चिलो एका एका आजि तो बिना तो प्रेम रे थिला प्रिया एते छलना मो छाती चीरी मन नहीं करी लो चुना तो हृदय को मंदिर टे भाभी थिली मो जानी गली तू गोटे हृदय हीना
नमस्कार दर्शक बंधु दिस इज ह्यूमन सागर आज बहुत ही सुंदर सैड सॉन्ग टी डबिंग है वेरी हैप्पी टू बी अ पार्ट ऑफ द सॉन्ग हृदय सहित धन्यवाद देवी ओडिया न्यूज 24 प्रोडक्शन हाउस को जहाँ गीत पॉसिबल हो पार्टी म्यूजिक डायरेक्टर मानस कुमार लिरिसिस्ट सुनील महाराणा भाई बहुत ही सुंदर लेखा बहुत ही सुंदर कंपोजिशन ଆଶା କରୁଛି ଏ ସ୍ୟାଡ଼୍ ସଙ୍ଗଟା ଆପଣଙ୍କୁ ବହୁତ ଭଲ ଲାଗିବ, ହୃଦୟକୁ ଛୁଇଁବ, ଆଉ ଆପଣମାନେ ବହୁତ ଭଲ ଭାବରେ ଏଇଟା ଦେଖିବେ, ଶୁଣିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଆଉ ଡେଫିନେଟଲି ଗୀତକୁ ଏନ୍ଜୟ କରିବେ।
ନମସ୍କାର, ମୁଁ ଗୀତିକା ସୁନୀଲ ମହାରଣା। ଆଜି ଆମର ଏଠି ଗୋଟେ ସୁନ୍ଦର ସ୍ୟାଡ଼୍ ସଙ୍ଗର ଡବିଂ ଚାଲିଥିଲା, ଆପଣମାନେ ତ ଗୀତ ଦେଖିସାରିଲେଣି, ଯାହାକୁ ମ୍ୟୁଜିକ୍ ଦେଇଛନ୍ତି ମାନସ କୁମାର, ମୋର ଆପଣମାନଙ୍କର ସମସ୍ତଙ୍କର ଅତି ପ୍ରିୟ, ଆଉ ଗାଇଛନ୍ତି ସାରା ଓଡ଼ିଶାର ଅତି ପରିଚିତ ସିଙ୍ଗର ହ୍ୟୁମାନ ସାଗର, ବହୁତ ଭଲ ଭାବରେ ଗାଇଛନ୍ତି। ମାନସ ଭାଇ ବି ବହୁତ ବଢ଼ିଆ ମ୍ୟୁଜିକ୍ କରିଛନ୍ତି। ମୁଁ ଚେଷ୍ଟା କରୁଛି ଭଲ ଲେଖିବା ପାଇଁ, ମୋର ତ ସବୁ ଗୀତ ପଛରେ ଗୋଟେ ସତ କାହାଣୀ ଥାଏ, ଏଇ ଗୀତ ପଛରେ ମଧ୍ୟ ଗୋଟେ ସେମିତି ଦୁଃଖ ଭରା ସତ କାହାଣୀ ଅଛି, ଯାହାକୁ ଆପଣ ବୁଝିପାରୁଥିବେ ଗୀତ ଶୁଣିଲା ପରେ। ଏଇ ଗୀତର କାହାଣୀ ସବୁ କାହାଣୀ ଠାରୁ ଟିକିଏ ନିଆରା, ଟିକିଏ ହୃଦୟସ୍ପର୍ଶୀ, ହୃଦୟ ଭଙ୍ଗା କାହାଣୀ। ଏଇ ଗୀତରେ ସେଇ ସବୁ ପ୍ରେମିକକୁ ଧୋକା ଦେଉଥିବା ପ୍ରେମିକାମାନଙ୍କର ନିର୍ଦ୍ଦୟର କଥା, ଆଉ ଧୋକା ପାଉଥିବା ପ୍ରେମିକର ହୃଦୟର କଥା ଅଛି, ଆପଣମାନେ ଶୁଣିଲା ପରେ ଜାଣିପାରୁଥିବେ। ମୋର ଆଶା, ମୋର ସବୁ ଗୀତକୁ ଆପଣମାନେ ଯେତିକି ଭଲ ପାଇବା, ସ୍ନେହ, ଆଶୀର୍ବାଦ, ଶ୍ରଦ୍ଧା ଦେଇଛନ୍ତି, ଏହି ଗୀତକୁ ମଧ୍ୟ ସେତିକି ଭଲ ପାଇ ଦେବେ, କାହିଁକିନା ଯାହା କାହାଣୀକୁ ନେଇକି ମୁଁ ଗୀତଟା ଲେଖିଛି, ସେ କାହାଣୀ ଯେ କେତେ ମନ ଛୁଆଁ, ଆଖିରୁ ଲୁହ ଝରେଇ ଦେଇଥିଲା ମୋର, ତାପରେ ମୁଁ ଏ ଗୀତଟା ଲେଖିଥିଲି। ମୁଁ ଚେଷ୍ଟା କରିଛି ଭଲ ଲେଖିବା ପାଇଁ ଆପଣମାନଙ୍କ ଉପରେ କଥା, ଆପଣମାନଙ୍କୁ କେତେ ଭଲ ଲାଗିବ। ଯଦି ଗୀତଟା ଆପଣଙ୍କୁ ଭଲ ଲାଗେ, ତାହେଲେ ଏହି ଗୀତକୁ ଦେଖିଲା ପରେ ଆପଣମାନେ ଓଡ଼ିଆ ନ୍ୟୁଜ୍ 24 ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଗୀତକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଏବଂ ଆମକୁ କିଛି ମିଠା ମିଠା କମେଣ୍ଟ ଦିଅନ୍ତୁ। ଧନ୍ୟବାଦ।
ନମସ୍କାର, ମୁଁ ମ୍ୟୁଜିକ୍ ଡାଇରେକ୍ଟର ମାନସ କୁମାର। ଆଜି ଇମାର ଷ୍ଟୁଡ଼ିଓରେ ଗୋଟେ ସ୍ୟାଡ଼୍ ସଙ୍ଗ ରେକର୍ଡ଼ିଂ କରାଯାଉଥିଲା। ଏ ଗୀତକୁ ଲେଖିଛନ୍ତି ସୁନୀଲ ମହାରଣା। ସୁନୀଲ ମହାରଣା ତ ବହୁତ ବଢ଼ିଆ ଲେଖନ୍ତି ସ୍ୟାଡ଼୍ ସଙ୍ଗ, ଆପଣମାନେ ସମସ୍ତେ ଜାଣିଛନ୍ତି। ଆଉ ଏ ଗୀତକୁ ଗାଇଛନ୍ତି ଆଗଧାଡ଼ିର ସିଙ୍ଗର ହ୍ୟୁମାନ ସାଗର। ପ୍ରଡ଼କ୍ସନ୍ ଅଛି ଓଡ଼ିଆ ନ୍ୟୁଜ୍ 24, ଆଉ ଓଡ଼ିଆ ନ୍ୟୁଜ୍ 24 ବହୁତ ଆମକୁ ସହଯୋଗ କରିଛନ୍ତି। ଆଉ ବହୁତ ବହୁତ ଧନ୍ୟବାଦ ଦେବି ରାକେଶ ଭାଇଙ୍କୁ, ଯାହା ଗୋଟେ ବହୁତ ବଢ଼ିଆ ଗୀତ କରିଲେ। ଆଶା କରୁଛି ଏ ଗୀତ ସମସ୍ତଙ୍କୁ ବହୁତ ଭଲ ଲାଗେ। ଧନ୍ୟବାଦ।